ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦୀଘା ଶ୍ରୀଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କଠାରୁ ତଦନ୍ତ କମିଟିର ଅନ୍ତରୀଣ ରିପୋର୍ଟ ଗ୍ରହଣ କରିବା ପରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଅନେକ ସ୍ଥାନରେ ଜଗନ୍ନାଥ ମନ୍ଦିରଗୁଡ଼ିକରେ ପ୍ରଭୁଙ୍କ ନୀତିକାନ୍ତିରେ ତାଳମେଳ ରହୁନାହିଁ। ଏନେଇ ଶ୍ରୀମନ୍ଦିର ପକ୍ଷରୁ ଖୁବ୍ ଶୀଘ୍ର ମାର୍ଗଦର୍ଶିକା ଜାରି ହେବ। ମନ୍ତ୍ରୀ କହିଛନ୍ତି, ଦେଶରେ କେବଳ 4 ଧାମ ରହିଛି, ତେଣୁ କେବଳ ସେହି ସ୍ଥାନ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଧାମ ଶବ୍ଦର ବ୍ୟବହାର ହୋଇପାରିବ ନାହିଁ। ଦୀଘା ମନ୍ଦିରରେ ଲେଖା ହୋଇଥିବା ଜଗନ୍ନାଥ ଧାମକୁ ଶୀଘ୍ର ହଟାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ ହେବ। ସେହିଭଳି ସେବାୟତଙ୍କ ପାଇଁ ମଧ୍ୟ ମାର୍ଗଦର୍ଶିକା ଜାରି ହେବ ବୋଲି ଆଇନମନ୍ତ୍ରୀ କହିଛନ୍ତି।
ଏଇଠୁ ଲିମ୍ବକାଠ ବଳକା ଦାରୁକାଠ ଭଗବାନଙ୍କର ଯାଇକି ସେଠି ମନ୍ଦିରରେ ମୂର୍ତ୍ତି ପ୍ରତିଷ୍ଠା ହୋଇଛି, ଏ କଥାଟା ସମ୍ପୂର୍ଣ୍ଣ ମିଛ କୁହାଯାଇଥିଲା ବୋଲି ଏକଥାର ସ୍ୱଷ୍ଟତା ଆସିଲା। ସେବକମାନେ ବି ବିଭିନ୍ନ ସମୟରେ ଗଣମାଧ୍ୟମକୁ ଆସିକି ମନ୍ଦିରର ପୂଜା ବିଧି ରୀତି ନୀତି ଏ ସମ୍ପର୍କରେ ଅନେକଗୁଡ଼ିଏ ମନ୍ତବ୍ୟ ଦେଉଛନ୍ତି। ସତୀଶା ନିଯୋଗ ତରଫରୁ ଏକ ମାର୍ଗଦର୍ଶିକା, ସେଥିରେ ଆମେ ବହୁତ ଶୀଘ୍ର ତାକୁ ଆଣୁଛୁ, ଯାହାଫଳରେ ଅନ୍ତତ ଯୋଉ ମନ୍ତବ୍ୟ ବିଭିନ୍ନ ସମୟରେ ଆସୁଛି ଯେଉଁଥିରେ କି ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି, ସେ କଥା ଆଗକୁ ହେବ ନାହିଁ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝରସ୍ଥିତ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲରେ ଅନ୍ତର୍ବିଭାଗ ଚିକିତ୍ସା ସେବା ଓ ଟ୍ରମା କେୟାର ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗାମୀ ଦିନରେ ରାଜ୍ୟରେ 5000 ଡାକ୍ତର ପଦବୀ ପୂରଣ କରାଯିବ। ସେହିଭଳି ଭଦ୍ରକ, ଜଗତସିଂହପୁର, ଢେଙ୍କାନାଳ ଓ ନବରଙ୍ଗପୁରରେ ନୂଆ ମେଡିକାଲ କଲେଜ ସ୍ଥାପନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଅନ୍ୟ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବନିର୍ମିତ କେନ୍ଦୁଝର ଟାଉନ୍ ଥାନା ଗୃହ ଏବଂ ରିଜର୍ଭ ପୁଲିସ୍ କାର୍ଯ୍ୟାଳୟ ଉଦ୍ଘାଟନ କରିଥିଲେ। ଆଗାମୀ ଦିନରେ ରାଜ୍ୟରେ 32,000 ପୁଲିସ୍ ପଦବୀ ପୂରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ କେନ୍ଦୁଝରରେ ଗତକାଲି ରଙ୍ଗବତୀ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇଥିଲେ। ଦେଶର ବେସାମରିକ ସୁରକ୍ଷା ସଂସ୍ଥାର ପ୍ରସ୍ତୁତି ନେଇ ସମୀକ୍ଷା କରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛି। ଏଥିପାଇଁ ଆସନ୍ତାକାଲି ମକ୍ଡ୍ରିଲ୍ କରିବାକୁ କୁହାଯାଇଛି। ଦେଶର 244 ଶ୍ରେଣୀଭୁକ୍ତ ବେସାମରିକ ସୁରକ୍ଷା ଜିଲ୍ଲାରେ ତୃଣମୂଳ ସ୍ତର ପର୍ଯ୍ୟନ୍ତ ଏହି ମକ୍ଡ୍ରିଲ୍ ଆୟୋଜନ କରିବାକୁ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନ ଆଜି ଏନେଇ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କ ସହ ବୈଠକରେ ଯୋଗଦେବେ। ଶତ୍ରୁପକ୍ଷ ଆକ୍ରମଣ ସମୟରେ ନାଗରିକ ସୁରକ୍ଷା ଦିଗ ଉପରେ ପଦକ୍ଷେପ ନେବା ସହ ସାଧାରଣ ଜନତା ଏବଂ ଛାତ୍ରଛାତ୍ରୀଙ୍କୁ ଏନେଇ ପ୍ରଶିକ୍ଷଣ ପ୍ରଦାନ କରିବା ଏହି ମକ୍ଡ୍ରିଲ୍ର ମୁଖ୍ୟ ଉଦ୍ଦେଶ୍ୟ। ପୁରୀରେ ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ଗ୍ରୀନ୍ ଫିଲ୍ଡ ବିମାନ ବନ୍ଦର ପ୍ରସ୍ତାବକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଅନୁମତି ମିଳିଛି। ଏଥିପାଇଁ ରାଜ୍ୟ ସରକାର 1,165 ଏକର ଜମି ଚିହ୍ନଟ କରିଛନ୍ତି। ରାଜ୍ୟରେ ଆସନ୍ତା ଜୁଲାଇ ମାସ ଶେଷ ସୁଦ୍ଧା ସମସ୍ତ ପ୍ରସ୍ତାବିତ ନୂତନ ରାଜସ୍ୱ ଗ୍ରାମ ଘୋଷଣା ଏବଂ ପ୍ରକ୍ରିୟା ଶେଷ କରିବାକୁ ବିଭାଗ ଉଦ୍ୟମ କରୁଛି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ମନ୍ତ୍ରୀ କହିଛନ୍ତି, ଏନେଇ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା କୋରାପୁଟ ଜିଲ୍ଲା ଗସ୍ତ କରି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ନୂତନ ଭେଷଜ ମହାବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି ଗସ୍ତ ଅବସରରେ ଶ୍ରୀ ଆହୁଜା ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ସେ ଭାରତମାଳା ପ୍ରକଳ୍ପ ମଧ୍ୟ ପରିଦର୍ଶନ କରିଥିବା ଜଣାପଡ଼ିଛି। ବର୍ଷା ଋତୁ ପୂର୍ବରୁ ନଦୀବନ୍ଧ ଯାଞ୍ଚ, ମକ୍ଡ୍ରିଲ୍ ଓ ଡ୍ରେନେଜ୍ ବ୍ୟବସ୍ଥାର ତଦାରଖ କରି ପଦକ୍ଷେପ ନେବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ବନ୍ୟା ଋତୁ ପାଇଁ ପ୍ରସ୍ତୁତି ସମ୍ପର୍କରେ ଅନୁଷ୍ଠିତ ପ୍ରାଥମିକ ସମୀକ୍ଷା ବୈଠକରେ ରାଜ୍ୟରେ ଥିବା ମଧ୍ୟମ ଓ ବୃହତ ଜଳଭଣ୍ଡାରଗୁଡ଼ିକରେ ଜଳ ପରିଚାଳନା ନିମନ୍ତେ ହେଉଥିବା ମକ୍ଡ୍ରିଲ୍ ସମ୍ପର୍କରେ ଆଲୋଚନା ହୋଇଥିଲା। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା 116 ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ପିଜି ପାଠ୍ୟକ୍ରମରେ ନାମଲେଖା ପାଇଁ କମନ୍ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ ସିପିଇଟି 2025 ପ୍ରବେଶିକା ପରୀକ୍ଷା ଗତକାଲିଠାରୁ ଆରମ୍ଭ ହୋଇ ଆସନ୍ତା 13 ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟେକ ଦିନ 3 ସିଟିଂରେ ପରୀକ୍ଷା ହେଉଛି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଥାଲାସେମିଆ ରୋଗୀଙ୍କ ପାଇଁ ଆଶୁ ଚିକିତ୍ସା ବିଭାଗରେ 10 ବିଶିଷ୍ଟ ସ୍ୱତନ୍ତ୍ର ୱାର୍ଡ କାର୍ଯ୍ୟକ୍ଷମ ହୋଇଛି। ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଏହି ୱାର୍ଡରେ ସକାଳ 10 ରାତି 8 ପର୍ଯ୍ୟନ୍ତ ଥାଲାସେମିଆ ଆକ୍ରାନ୍ତ ରୋଗୀଙ୍କୁ ରକ୍ତ ଦିଆଯିବ। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ଦିନ ତାପମାତ୍ରା ହ୍ରାସ ପାଇଛି, ତେବେ ଆସନ୍ତା ଗୁରୁବାର 8 ତାପମାତ୍ରା ପୁଣି ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଅପରପକ୍ଷରେ ଆସନ୍ତା 24 ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ 23 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।